ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ନୂଆପଡ଼ା ବିଧାନସଭା ଉପନିର୍ବାଚନ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ, 19 ଜଣଙ୍କ ମଧ୍ୟରୁ 14 ଜଣଙ୍କ ପ୍ରାର୍ଥୀପତ୍ର କାଏମ। ପରିବେଶକୁ ସ୍ୱଚ୍ଛ ସବୁଜ ରଖିବାରେ ସହାୟକ ହେଉଛି ଏକ ପେଡ଼ ମା କେ ନାମ ଅଭିଯାନ। ଯୁକ୍ତ 2 ନାମଲେଖାର ତୃତୀୟ ପର୍ଯ୍ୟାୟରେ 10,000ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ଆବେଦନ ଗ୍ରହଣ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବରେ ଆସନ୍ତା ରବିବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା। ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଯାଞ୍ଚ ଶେଷ ହୋଇଛି। 14 ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଥିବା ବେଳେ 5 ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିବା ନେଇ ଜିଲ୍ଲା ରିଟର୍ଣ୍ଣିଂ ଅଧିକାରୀ କହିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, କଂଗ୍ରେସ ପକ୍ଷରୁ ଘାସିରାମ ମାଝୀ, ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଓ ଓଡ଼ିଶା ଜନତା ପାର୍ଟି ପକ୍ଷରୁ ଶୁକଧର ଦଣ୍ଡସେନାଙ୍କ ନାମାଙ୍କନ ପତ୍ର କାଏମ ରହିଛି। ବହୁଜନ ସମାଜ ପାର୍ଟିର ରାଜାରାମ ସାହୁ, ରାଷ୍ଟ୍ରୀୟ ପରିବର୍ତ୍ତନ ଦଳର ସୀତାରାମ ବେହେରା ଏବଂ 3 ଜଣ ସ୍ୱାଧୀନ ପ୍ରାର୍ଥୀ ପୁରୁଷୋତ୍ତମ ବେହେରା, କଳମ କୁମାର ଛତ୍ରିଆ, ଭୁଜବଳ ଆଡମ୍ବଙ୍ଗଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିବା ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟରୁ ସୂଚନା ମିଳିଛି। ପ୍ରମୁଖ ରାଜନୈତିକ ଦଳର 8 ଜଣଙ୍କ ସମେତ ମୋଟ 11 ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଆସନ୍ତା ଶୁକ୍ରବାର ଦିନ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ନଭେମ୍ବର 11 ତାରିଖରେ ମତଦାନ ଅନୁଷ୍ଠିତ ହେବ। ନଭେମ୍ବର 14 ତାରିଖରେ ଭୋଟ୍ ଗଣତି କରି ଫଳାଫଳ ପ୍ରକାଶ ପାଇବ। ବିଜେପି, ବିଜେଡି ଏବଂ କଂଗ୍ରେସ ପକ୍ଷରୁ 40 ଜଣ ଲେଖାଏଁ ତାରକା ପ୍ରଚାରକ ତାଲିକା ଜାରି ହେବା ପରେ ନିର୍ବାଚନୀ ପ୍ରଚାର ଚାଲିଛି। ନୂଆପଡ଼ା ବିଧାନସଭା ଉପନିର୍ବାଚନରେ 2,48,256 ଜଣ ଭୋଟର ମତାଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରେ 1,22,103 ଜଣ ପୁରୁଷ ଏବଂ 1,26,132 ଜଣ ମହିଳା ଭୋଟର ଅଛନ୍ତି। ନୂଆପଡ଼ା ବିଧାନସଭା କ୍ଷେତ୍ରରେ 358 ମତଦାନ କେନ୍ଦ୍ରରେ ଆସନ୍ତା ମାସ 11 ତାରିଖ ଦିନ ଭୋଟ୍ ଗ୍ରହଣ କରାଯିବ। ଯେଉଁ ବୁଥ୍ରେ 1,200ରୁ ଅଧିକ ଭୋଟର ଅଛନ୍ତି ସେ ସମସ୍ତ ସ୍ଥାନଗୁଡ଼ିକରେ 56 ଅତିରିକ୍ତ ନୂଆ ବୁଥ୍ କରାଯାଇଛି। ଗ୍ୟାଜେଟ୍ ବିଜ୍ଞପ୍ତି ଅନୁଯାୟୀ ମାଓ ପ୍ରଭାବିତ ଅଞ୍ଚଳରେ ଥିବା 47 ବୁଥ୍ରେ 7:30ରୁ ଅପରାହ୍ନ 4 ପର୍ଯ୍ୟନ୍ତ ମତଦାନ ପାଇଁ ସମୟ ନିର୍ଘଣ୍ଟ କରାଯାଇଛି। ସେହିପରି ଅନ୍ୟ ସମସ୍ତ ବୁଥ୍ରେ ସନ୍ଧ୍ୟା 5 ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ। ଉପନିର୍ବାଚନ ସମ୍ବନ୍ଧୀୟ କୌଣସି ଅଭିଯୋଗ ପାଇଁ ସାଧାରଣ ପର୍ଯ୍ୟବେକ୍ଷକ ଯୋଗାଯୋଗ ନମ୍ଘର 9078752452 ପ୍ରଦାନ କରାଯାଇଛି। ଏହାସହ ବ୍ୟକ୍ତିଗତ ଭାବେ ନୂଆପଡ଼ା ସର୍କିଟ୍ ହାଉସ୍ଠାରେ 11:00ରୁ ମଧ୍ୟାହ୍ନ 12 ମଧ୍ୟରେ ସାକ୍ଷାତ କରିପାରିବେ। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣିଆ।
ବିଶ୍ୱ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଭାରତ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରିଛି। ମୋଟ ଜଙ୍ଗଲ କ୍ଷେତ୍ରଫଳ ଦୃଷ୍ଟିରୁ ଭାରତ ବିଶ୍ୱସ୍ତରରେ 9ମ ସ୍ଥାନକୁ ଉନ୍ନୀତ ହୋଇଛି। ଇଣ୍ଡୋନେସିଆର ବାଲିଠାରେ ଖାଦ୍ୟ ଓ କୃଷି ସଂରକ୍ଷଣ ଦ୍ୱାରା ପ୍ରକାଶିତ ବିଶ୍ୱ ବନ ସମ୍ପଦ ମୂଲ୍ୟାଙ୍କନ 2025 ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ପରିବେଶ ମନ୍ତ୍ରୀ ଭୂପେନ୍ଦର ଯାଦବ କହିଛନ୍ତି ଏହି ସଫଳତା ବନୀକରଣ, ଜଙ୍ଗଲ ସୁରକ୍ଷା ଏବଂ ସମ୍ପ୍ରଦାୟ ନେତୃତ୍ୱ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ନୀତି ଏବଂ କାର୍ଯ୍ୟକ୍ରମକୁ ପ୍ରତିଫଳିତ କରୁଛି। ପୂର୍ବରୁ ଏହି ମୂଲ୍ୟାଙ୍କନରେ ଥିବା 10ମ ସ୍ଥାନରୁ ଉନ୍ନୀତ ହୋଇ ଭାରତ ଏବେ 9ମ ସ୍ଥାନରେ ପହଞ୍ଚିବା ଏକ ବଡ଼ ସଫଳତା ବୋଲି ସେ ବର୍ଣ୍ଣନା କରିଛନ୍ତି। ପରିବେଶ ସୁରକ୍ଷା ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ଦେଶର ସ୍ଥିର ପ୍ରତିବଦ୍ଧତାକୁ ଏହା ପ୍ରତିପାଦନ କରୁଛି ବୋଲି ଶ୍ରୀ ଯାଦବ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଏକ ପେଡ଼ ମା କେ ନାମ ଅଭିଯାନ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ଦେଶବ୍ୟାପୀ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହେବା ସହ ପରିବେଶକୁ ସବୁଜ ସ୍ୱଚ୍ଛ ରଖିବାରେ ସହାୟକ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 26 ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 137ମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲରେ ସେମାନଙ୍କର ମତାମତ ଦେଇପାରିବେ। ଏହା ବ୍ୟତୀତ ସେମାନେ 1800117800 ଡାଏଲ୍ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ। 1922 ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଆସନ୍ତା ଶୁକ୍ରବାର ମଧ୍ୟରେ ଦେଇପାରିବେ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ସମ୍ବାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟ ସରକାର ସାର ସଙ୍କଟ ଦୂର କରିବା ସହିତ ରାସାୟନିକ ସାର ବଦଳରେ ଜୈବିକ ଚାଷକୁ ପ୍ରୋତ୍ସାହନ ଦେବା ଲାଗି ଧରତୀମାତା ବଚାଓ ଅଭିଯାନ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀଙ୍କ ସୂଚନା ଅନୁସାରେ ଜୈବିକ ସାର ବ୍ୟବହାରକୁ ଗୁରୁତ୍ୱ ଦେବା ପାଇଁ ଜିଲ୍ଲା ସ୍ତରରେ ତ୍ରିସ୍ତରୀୟ କମିଟି ଗଠନ କରିବାକୁ କୁହାଯାଇଛି। ପଞ୍ଚାୟତ ସ୍ତରରେ କମିଟି ଗଠନ ଏବଂ ତଦାରଖ ସମିତି ଲାଗି ନିର୍ଦ୍ଦେଶ ରହିଛି। ଜିଲ୍ଲାସ୍ତରୀୟ କମିଟି ସର୍ବାଧିକ ରାସାୟନିକ ସାର ବ୍ୟବହୃତ ହେଉଥିବା 100 ଗ୍ରାମ ପଞ୍ଚାୟତକୁ ଚିହ୍ନଟ କରିବେ। ଜୈବିକ ସାରକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ପୂର୍ବରୁ ବଳଭଦ୍ର ଜୈବିକ ଚାଷ ମିଶନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏହି କମିଟି ସାର ଚୋରାଚାଲାଣ ଏବଂ କଳାବଜାର ଉପରେ ନଜର ରଖିବେ। ଏହାବ୍ୟତୀତ ମାସିକ ସମୀକ୍ଷା କରି ନିଅଣ୍ଟ ସାର ସମସ୍ୟାର ସମାଧାନ କରିବେ। ଯୁକ୍ତ 2 ନାମଲେଖା ନିମନ୍ତେ ଚଳିତ ଶିକ୍ଷାବର୍ଷ ପାଇଁ ତୃତୀୟ ପର୍ଯ୍ୟାୟରେ ମୋଟ 10,576 ଜଣ ଆବେଦନକାରୀଙ୍କୁ ଚୟନ କରାଯାଇଛି। ସେମାନଙ୍କ ମଧ୍ୟରୁ 8,587 ଜଣ ନୂତନ ଆବେଦନକାରୀ ଅଛନ୍ତି, ଯେଉଁମାନେ ପୂର୍ବ 2 ପର୍ଯ୍ୟାୟରେ ଆବେଦନ କରିନଥିଲେ। କଳାରେ ସର୍ବାଧିକ 6,584 ଜଣଙ୍କୁ ଚୟନ କରାଯାଇଛି। ସେହିପରି ବିଜ୍ଞାନରେ 2,449 ଜଣ, ସଂସ୍କୃତରେ 946 ଜଣ, ବାଣିଜ୍ୟରେ 416 ଜଣ ଏବଂ ଧନ୍ଦାମୂଳକ ଶିକ୍ଷାରେ 191 ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଦେଶବ୍ୟାପୀ ଆଜି ଗୋବର୍ଦ୍ଧନ ପୂଜା ପାଳନ କରାଯାଉଛି। ଭଗବାନ ଶ୍ରୀକୃଷ୍ଣ ଗୋପବରବାସୀଙ୍କୁ ପ୍ରବଳ ବର୍ଷାର ପ୍ରକୋପରୁ ରକ୍ଷା କରିବା ପାଇଁ ନିଜ ବାମ ହାତ କାଣି ଆଙ୍ଗୁଠିରେ ଗୋବର୍ଦ୍ଧନ ପର୍ବତକୁ ଉଠାଇ ଧରି ସମସ୍ତଙ୍କୁ ଆଶ୍ରୟ ଦେଇଥିଲେ। ଏହାପରଠାରୁ ଗୋବର୍ଦ୍ଧନ ପୂଜାର ପୌରାଣିକ ମାନ୍ୟତା ରହିଛି। ଭାଦ୍ରବ ମାସ କୃଷ୍ଣ ତ୍ରୟୋଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କର ଗିରି ଗୋବର୍ଦ୍ଧନ ବେଶ ଅନୁଷ୍ଠିତ ହୋଇଥାଏ। ଏହି ବେଶରେ ମହାପ୍ରଭୁ ଜଗନ୍ନାଥ ଗୋବର୍ଦ୍ଧନ ପାହାଡ଼କୁ ଟେକି ଧରିଥିବାର ଦେଖିବାକୁ ମିଳେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ପଟ୍ଟି ପବିତ୍ର ଗୋବର୍ଦ୍ଧନ ପୂଜାର ଶୁଭେଚ୍ଛା ଜଣାଇ ରାଜ୍ୟବାସୀଙ୍କ ସୁଖ, ଉତ୍ତମ ସ୍ୱାସ୍ଥ୍ୟ ଓ ସମୃଦ୍ଧିର କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭଗବାନ ଶ୍ରୀକୃଷ୍ଣଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଭରିଯାଉ ବୋଲି ଶ୍ରୀ ମାଝି କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇ କହିଛନ୍ତି, ଏହି ପବିତ୍ର ପର୍ବ ଆମକୁ ଗୋବଂଶ ଏବଂ ପ୍ରକୃତିର ସଂରକ୍ଷଣ ପାଇଁ ପ୍ରେରଣା ଦେଇଥାଏ। ଜୀବନରେ ସନ୍ତୁଳନ ବଜାୟ ରଖି ସମୃଦ୍ଧି ଆଡ଼କୁ ପ୍ରେରଣା ଦେଉଥିବା ଏହି ପୂଜା ସମସ୍ତଙ୍କ ଜୀବନରେ ସମୃଦ୍ଧି ଆଣିଦେଉ। ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ପୀଠରେ ପ୍ରସିଦ୍ଧ କାଳୀପୂଜା 7 ଧରି ଚାଲିଥିବା ବେଳେ ଜିଲ୍ଲାର ଚରମ୍ପାଠାରେ 9 ବ୍ୟାପୀ କାଳୀପୂଜା ମେଳା ଉତ୍ସବ ଅନୁଷ୍ଠିତ ହେଉଛି। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପ୍ରମୁଖ ମା' ଭଦ୍ରକାଳୀ ଓ ମା' ଦକ୍ଷିଣେଶ୍ୱର କାଳୀଙ୍କ ପୀଠ ଦର୍ଶନ କରିଥିଲେ। ମା' ଭଦ୍ରକାଳୀ ଆଜି ସପ୍ତ ମାତୃକା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ UV52 ଗ୍ରାମରେ ଥିବା କାଳୀବାଡ଼ିରେ କାଳୀଙ୍କ ପୂଜା ଅନୁଷ୍ଠିତ ହେଉଛି। 9 ଧରି ଚାଲିଥିବା ଏହି ପୂଜା ଦେଖିବା ପାଇଁ ଜିଲ୍ଲା ସମେତ ପଡ଼ୋଶୀ ଛତିଶଗଡ଼ରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ପାଣିପାଗ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଆଜି ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ତାମିଲନାଡୁ, ପଣ୍ଡିଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡ଼କୁ ଅଗ୍ରସର ହେବା ସହ ଅଧିକ ଘନୀଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏହାର ପ୍ରଭାବରେ ଆସନ୍ତା 26 ରବିବାର ପର୍ଯ୍ୟନ୍ତ ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ପରେ ବଙ୍ଗୋପସାଗର ରେ ଆଉ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଗୋଟିଏ 26 ଓ ଅନ୍ୟଟି 29 ସୃଷ୍ଟି ହୋଇପାରେ। ଆସନ୍ତା 24 ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଆଦି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ଭାବ୍ୟ ଲଘୁଚାପ ଏବଂ ଅବପାତକୁ ଦୃଷ୍ଟିରେ ରଖି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି। ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ, ନୂଆପଡ଼ା ବିଧାନସଭା ଉପନିର୍ବାଚନ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ, 19 ଜଣଙ୍କ ମଧ୍ୟରୁ 14 ଜଣଙ୍କ ପ୍ରାର୍ଥୀପତ୍ର କାଏମ। ପରିବେଶକୁ ସ୍ୱଚ୍ଛ ଓ ସବୁଜ ରଖିବାରେ ସହାୟକ ହେଉଛି ଏକ ପେଡ଼ ମା କେ ନାମ ଅଭିଯାନ। ଯୁକ୍ତ 2 ନାମଲେଖାର ତୃତୀୟ ପର୍ଯ୍ୟାୟରେ 10,000ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ଆବେଦନ ଗ୍ରହଣ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବରେ ଆସନ୍ତା ରବିବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।